आकाशवाणी संवाद पढ़ुछंती प्रज्ञा परिमिता जेना। आसंताकालीठारु इंडोनेशिया गस्तरे जिबे प्रधानमंत्री। केरलर कोचिठारे आसंताकाली आरंभ हेब ब्रिक्स महिला कार्यकारी गोष्ठी बैठक। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ। ତାଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ତ୍ୱରାନ୍ୱିତ କରିବା ସହ ସହଯୋଗର ନୂତନ ମାର୍ଗ ଉନ୍କକ୍ତ କରିବ। ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି, ଆସନ୍ତାକାଲିଠାରୁ 8 ତାରିଖ ପର୍ଯ୍ୟନ୍ତ ଶ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ଦିଗ ଉନ୍କକ୍ତ ହେବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହେବ। ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି, ପ୍ରତିରକ୍ଷା ଏବଂ ସୁରକ୍ଷା ନେଇ ଦୁଇ ଦେଶ ମଧ୍ୟରେ ଭାଗିଦାରିତା ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର $30 ବିଲିୟନ୍ରୁ ଅଧିକ ରହିଥିବା ବେଳେ ଏହାକୁ ବ୍ୟାପକ କରିବାର ଲକ୍ଷ୍ୟ ରଖାଯାଇଛି। ଭାରତର ଇଣ୍ଡୋନେସିଆକୁ ନୁହେଁ, ବରଂ ଭାରତରେ ଇଣ୍ଡୋନେସିଆର ପୁଞ୍ଜିନିବେଶ ପାଇଁ ଆଶା ରହିଛି ବୋଲି ସେ କହିଛନ୍ତି। ଇଣ୍ଡୋନେସିଆ ଭାରତର ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିତ୍ତିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଭାରତ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବେ ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଏଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟମିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232ଟି ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲ୍ଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ କାଳରେ ଭାରତୀୟ ବୀଜ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏସ୍ ଭୂକମ୍ପ ପ୍ରଭାବିତ ଅଞ୍ଚଳ ପାଇଁ ଭାରତ ସହାୟତା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୁଶ୍ରୀ ରୋଡ୍ରିଗୁଏସ୍ ଭେନେଜୁଏଲାର ଦୁର୍ଦ୍ଦିନ ସମୟରେ ଆମେରିକା, କତ୍ତର, ଫ୍ରାନ୍ସ, ଭାରତ, ବାରବାଡୋଟ୍, ବ୍ରାଜିଲ୍ ଏବଂ ଆର୍ଜେଣ୍ଟିନା ସେମାନଙ୍କର ମାନବୀୟ ସହାୟତା ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ଏବଂ ଭେନେଜୁଏଲା ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରେ। ଭେନେଜୁଏଲା କେବେ ବି ସେମାନଙ୍କର ଉତ୍ସର୍ଗୀକୃତ ସହାୟତା ଏବଂ ପ୍ରତିବଦ୍ଧତା ମନୋଭାବକୁ ଭୁଲି ପାରିବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ବିଶିଷ୍ଟ ଜନଜାତି ନେତା ତଥା ପୂର୍ବତନ ଜଙ୍ଗଲ ବିଭାଗ ମନ୍ତ୍ରୀ ମୋହନ ସିଂ ରାଠୱାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଗୁଜରାଟ ବିଧାନସଭା କାଳରେ ଦୀର୍ଘ ବର୍ଷ ଧରି ସ୍ୱର୍ଗତ ରାଠୱାଙ୍କ ସହ କାର୍ଯ୍ୟ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଜନଜାତି ବର୍ଗର ସର୍ବାଙ୍ଗୀନ ବିକାଶ ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ସାଇକେଲ୍ ଫିଟ୍ ଇଣ୍ଡିଆ ସଣ୍ଡେର 80ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ବାବାଙ୍କ 100ତମ ଜନ୍ମବାର୍ଷିକୀ ଅବସରରେ ଶ୍ରୀ ସତ୍ୟସାଇ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜିତ ସାଇକେଲ୍ ଚାଳନା ଏବଂ ଗଣଦୌଡ଼ରେ 9000 ଉର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିଥିଲେ। ଯୋଗ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶାରୀରିକ ଭାବେ ସକ୍ରିୟ ଜୀବନଶୈଳୀକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସାଇକେଲ୍ ଚାଳନା ଦ୍ୱାରା ମଣିଷର ହୃଦ୍ଯନ୍ତ୍ର, ମନ ଏବଂ ଶରୀର ସୁସ୍ଥ ରହିଥାଏ। ପ୍ରତ୍ୟେକ ଦିନ ମୋବାଇଲ୍ଠାରୁ ଅତି କମ୍ରେ 1 ଘଣ୍ଟା ଦୂରରେ ରହି ଶାରୀରିକ କାର୍ଯ୍ୟରେ ସମୟ ନିୟୋଜିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆଜି ଚମ୍ପାବତ ଜିଲ୍ଲାର ତାନାକପୁରଠାରୁ କୈଳାସ ମାନସରୋବର ଯାତ୍ରାର ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଦଳରେ 49 ଜଣ ତୀର୍ଥଯାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ 34 ଜଣ ପୁରୁଷ, 15 ଜଣ ମହିଳା ଏବଂ ଜଣେ ଡାକ୍ତର ରହିଛନ୍ତି। ଏହି ଅବସରରେ ଶ୍ରୀ ଧାମୀ କହିଛନ୍ତି, କୈଳାସ ସରୋବର ଯାତ୍ରା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ବରଂ ଆଧ୍ୟାତ୍ମିକ ସଚେତନତା, ସାଂସ୍କୃତିକ ଐକ୍ୟ ଏବଂ ଜାତୀୟ ସଂହତିର ପ୍ରତୀକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସନାତନ ସଂସ୍କୃତି, ପ୍ରାଚୀନ ମନ୍ଦିରର ସଂରକ୍ଷଣ ଏବଂ ପ୍ରୋହାହନମୂଳକ ପଦକ୍ଷେପ ଗ୍ରହଣ ଦିଗରେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଧାମୀ ତୀର୍ଥଯାତ୍ରୀମାନଙ୍କ ନିରାପଦ ଓ ସଫଳ ଯାତ୍ରା କାମନା କରିଛନ୍ତି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡରେ ଲର୍ଡ଼ସ କ୍ରିକେଟ୍ ପଡ଼ିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8ଟାରେ ଆରମ୍ଭ ହେବ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ନ୍ୟୁଜର୍ସିଠାରେ ବ୍ରାଜିଲ୍ ଏବଂ ନରୱେ ମଧ୍ୟରେ ମୁକାବିଲା ହେବ। ଏହା ଭାରତୀୟ ସମୟ ରାତି 1:30 ଆରମ୍ଭ ହେବ। ଆସନ୍ତାକାଲି ପ୍ରାତଃ 5:30 ହେବାକୁ ଥିବା ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ମେକ୍ସିକୋ ସିଟିଠାରେ ଇଂଲଣ୍ଡ ଏବଂ ମେକ୍ସିକୋ ମଧ୍ୟରେ ଖେଳ ହେବ। ଫିଲାଡେଲ୍ଫିଆଠାରେ ଆଜି ସକାଳେ ଅନୁଷ୍ଠିତ 16 ରାଉଣ୍ଡ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ପାରାଗୁଏକୁ 1-0 ପରାସ୍ତ କରି ବିଜୟ ହାସଲ କରିଛି। ଅନ୍ୟ ଏକ ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ହଷ୍ଟନ୍ଠାରେ ମରକୋ କାନାଡାକୁ 3-0 ପରାସ୍ତ କରି ବିଜୟୀ ହୋଇଛି। ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଏବଂ ରୁଷ୍ର ରୋମାନ୍ ସାଫିଲିନ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ପୁରୁଷ ସିଙ୍ଗଲ୍ସରେ ଇଟାଲୀର ଜାନିକ୍ ସିନର୍ ଏବଂ ଜାପାନର ସିନ୍ତାରୋ ମୋଜିଜିକିଙ୍କ ମଧ୍ୟରେ ମୁକାବିଲା ହେବ। ପ୍ରି କ୍ୱାର୍ଟର ଫାଇନାଲ୍ର ଏକ ମ୍ୟାଚ୍ରେ ପୋଲାଣ୍ଡର ହୁବର୍ଟ ହୁର୍କାଜ୍ ଏବଂ ଜର୍ମାନୀର ଜାନ୍ ଲୋନାର୍ଡ ଷ୍ଟ୍ରମ୍ ପରସ୍କରକୁ ଭେଟିବେ। ଅନ୍ୟ ଏକ ମ୍ୟାଚ୍ କାନାଡାର ଫେଲିକ୍ ଅଗର ଆଲିଆସିମ୍ ଏବଂ ସ୍ୱେନ୍ର ଆଲେକ୍ଜାଣ୍ଡ୍ରୋ ଡ୍ରାଭିଡୋଭିସ୍ ଫୋକିନାଙ୍କ ମଧ୍ୟରେ ଖେଳାଯିବ। ମହିଳା ସିଙ୍ଗଲ୍ସରେ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋବା ଏବଂ ସେହି ଦେଶର ବାର୍ବୋରା ରେଜିଜୋକୋଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କଚ୍ଛ, କୋଙ୍କଣ, ଗୋଆ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା 4 ଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।